आकाशवाणी। संवाद पढ़ुछंती शुभेंदु कुमार पंडा। मुख्य संवाद, देशरे अनुष्ठित होबाकु थिबा सप्तम पर्याय लोकसभा निर्वाचन में आठटी राज्य और केन्द्रशासित अंचल 904 जन प्रार्थी लड़े निर्वाचन। बीजेपी वरिष्ठ नेता तथा प्रधानमंत्री नरेन्द्र मोदी आज दिल्ली में निर्वाचन प्रचार कर। ईरान राष्ट्रपति और वैदेशिक मंत्री परलोक श्रद्धांजलि जनवाक उपराष्ट्रपति जगदीप धनखड़ तेहरान में पहुंचले। देश में अंग प्रत्यारोपण प्रक्रिय जोगाजोग दक्षता वृद्धि करने को दिल्ली हाइकोर्ट निर्देश। आईपीएल क्रिकेट एलिमिनेटर मैच किसी समय पर राजस्थान रॉयल्स और रॉयल चैलेंजर्स बेंगलुरु मध्य मुकाबला। टॉस जीति राजस्थान रॉयल्स फील्डिंग निष्पत्ति। देशरे अनुष्ठित होबाकु थिबा सप्तम पर्याय लोकसभा निर्वाचन में आठटी राज्य और केन्द्रशासित अंचल 904 जन प्रार्थी निर्वाचन लड़े। निर्वाचन आयोग कहते आसंता जून पहलू 57 लोकसभा आसन पर मोट 2105 नामांकन पत्र दाखल होता। जांच पर 954 नामांकन पत्र वैध रही। पंजाब में सर्वाधिक 13 लोकसभा आसन 598 जन प्रार्थी नामांकन पत्र दाखल कर। उत्तर प्रदेश 13 लोकसभा आसन 495 जन नामांकन पत्र दाखल कर। शेष पर्याय निर्वाचन में उत्तर प्रदेश और पंजाब 13 लेखाएं आसन, पश्चिमबंग 9, बिहार 8, ओडिशा 6, हिमाचल प्रदेश 4, झारखंड 3 एवं केन्द्रशासित अंचल चंडीगढ़ 2 आसन में मतदान हो। आसंता 4 तारीख में समस्त पर्यायर भोट गणति हो। बीजेपी वरिष्ठ नेता तथा प्रधानमंत्री नरेन्द्र मोदी आज द्वारका में बीजेपी प्रार्थी कबलजीत सेहरावत सपक्ष में एक साधारण सभा को संबोधित करेंगे। पूर्व प्रधानमंत्री दिल्ली में एक निर्वाचन रैली को संबोधित करते। कांग्रेस अध्यक्ष मल्लिकार्जुन खड़गे दिल्ली में एक निर्वाचन रैली में जोगद प्रचार करते। आज संध्या भालसुआ डायरी में एक साधारण सभा उद्बोधन देवे। बीजेपी वरिष्ठ नेता तथा केन्द्रमंत्री अमित शाह आज पश्चिमबंग घाटल एक निर्वाचन रैली को संबोधित करते। पाक अधिकृत काश्मीर भारत सहित रही आगामी दिन में रहा भारत यह फेरई आण श्री शाह से कहते। पश्चिमबंग तृणमूल कांग्रेस शासन काल में राज्य में दुर्नीति वृद्धि होगा सह राज्यवासी विकास वंचित रही। संदेशखाली में घटी घटना नारीर सम्मान कलंक लगता से कहते। पूर्व श्री शाह कांति संसदीय क्षेत्र में प्रचार करते। आज पुरुलिया और बांकुरा संसदीय क्षेत्र में मध्य 2 निर्वाचन रैली को संबोधन करिवार कार्यक्रम रही। आम आदमी पार्टी कहिछि दिल्ली में प्रबल ग्रीष्म प्रवाह सत्वे आप सरकार समस्त निरवच्छिन्न बिजुली जोगाण करुछि। नूआदिल्ली में गणमाध्यम को सूचना दे आप्र वरिष्ठ नेता आतिशी कहते लोकंक देइथिबा प्रतिश्रुति रखिबारे दिल्ली सरकार विश्वास करती ताहा बीजेपी करे नहीं। से कहते बीजेपी शासित हरियाणा उत्तर प्रदेश मध्यप्रदेश एवं राजस्थान भली राज्य अघोषित विद्युत काट जारी रही। जातीय राजधानी दिल्ली को जमुना नदी पानी आसवाक बीजेपी बाधक साजिश। से अभियोग कर हरियाणा सरकार जमुना नदी पानी को दिल्ली को जीवाई बंद कर। अपरपक्ष दिल्ली प्रदेश बीजेपी सभापति वीरेन्द्र सचदेवा आप सरकार निज दल भूल लुचाइवाक बीजेपी को समालोचना करुच्ची। जलाभाव दूर करने दिल्ली सरकार की पदक्षेप नहीं श्री सचदेवा पलटा प्रश्न कर। आप तार दुर्बलता लुचाइवाई और स्वाति मालीवाल घटना लोकमान दृष्टि हटावा लगे आप एभली भित्तिहीन अभियोग कर। हरियाणा में अनुष्ठित होगा 10 लोकसभा आसन पर जोरसोर प्रचार चली। उभय कांग्रेस और बीजेपी शीर्ष नेता लोकंक समर्थन हासिल करने को चेष्टा जारी रखिछन्ति। भिवानी में अन्य एक रैली को संबोधित कर बीजेपी वरिष्ठ नेता तथा प्रतिरक्षा मंत्री राजनाथ सिंह पूर्वतन सैनिकों कल्याण प्रसंगे कांग्रेस को समालोचना कर। बीजेपी सरकार ही सेना एक रैंक एक पेंशन लागू कर। बीजेपी वरिष्ठ नेता तथा प्रधानमंत्री नरेन्द्र मोदी भिवानी महेन्द्रगढ़ संसदीय क्षेत्र में आसंता प्रचार करेंगे दलय सूत्र। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହେନ୍ଦ୍ରଗଡ଼ ଭିୱାନୀ ସଂସଦୀୟ କ୍ଷେତ୍ରର ଚର୍ଖିଦାଦ୍ରିରେ ଏକ ନିର୍ବାଚନ ର୍ୟାଲିକୁ ସମ୍ବୋଧିତ କରି ଅଗ୍ନିବୀର ଯୋଜନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏନ୍ଡି ମେଣ୍ଟ କ୍ଷମତାକୁ ଆସିଲେ ଏହି ଯୋଜନାକୁ ଉଚ୍ଛେଦ କରିବା ସହ ଚାଷୀଙ୍କୁ ଋଣ ଛାଡ଼ କରିବ ବୋଲି ସେ କହିଛନ୍ତି। ଏହାସହ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କଂଗ୍ରେସ ଆଣିବ ବୋଲି କହିଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଦଳର ତାରକା ପ୍ରଚାରକମାନଙ୍କୁ କୌଣସି ଆପତ୍ତିଜନକ ମନ୍ତବ୍ୟ ନ ଦେବା ପାଇଁ ଆନୁଷ୍ଠାନିକ ଭାବେ ସତର୍କ କରିବାକୁ ନିର୍ବାଚନ ଆୟୋଗ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ଦଳର ସଭାପତିମାନଙ୍କୁ ନୋଟିସ୍ ଜାରି କରି ଆୟୋଗ ଉଲ୍ଲେଖ କରିଛନ୍ତି, କୌଣସି ଦଳ କିମ୍ବା ପ୍ରାର୍ଥୀ ସେଭଳି ଆପତ୍ତିଜନକ ମନ୍ତବ୍ୟ ଦେବାରୁ ବିରତ ରହିବା ଉଚିତ ଯାହା ସାମ୍ପ୍ରଦାୟିକ ମତଭେଦକୁ ବୃଦ୍ଧି କରିବ। ଆୟୋଗ ଶ୍ରୀ ନଡ୍ଡାଙ୍କୁ ତାଙ୍କ ଦଳର ତାରକା ପ୍ରଚାରକମାନଙ୍କୁ ସମାଜକୁ ବିଭାଜିତ କରିବାର ସମ୍ଭାବନା ଥିବା ଭାଷଣ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରର ଶାସକ ଦଳ ଭାବେ ବିଜେପିକୁ ଭାରତର ସାମଗ୍ରିକ ଏବଂ ସମ୍ଭେଦନଶୀଳ ଦିଗ ପ୍ରତି ଦୃଷ୍ଟି ଦେଇ ପ୍ରଚାର କରିବାକୁ ଆୟୋଗ କହିଛନ୍ତି। ଅପରପକ୍ଷରେ ପ୍ରତିରକ୍ଷା ବାହିନୀକୁ ରାଜନୀତି ଭିତରକୁ ନ ଆଣିବାକୁ କମିଶନ କଂଗ୍ରେସ ତାରକା ପ୍ରଚାରକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରଚାର ବେଳେ ଭାରତୀୟ ସମ୍ଭିଧାନକୁ ଉଚ୍ଛେଦ କିମ୍ବା ବିକ୍ରି କରିବା ଭଳି ମିଥ୍ୟା ଧାରଣା ସୃଷ୍ଟି ନ କରିବାକୁ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଖଡ୍ଗେଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ହେଉଛି ଏକ ପ୍ରକ୍ରିୟା ଯେଉଁଠି ରାଜନୈତିକ ଦଳମାନେ କେବଳ ବିଜୟ ଲାଭ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ, ବରଂ ମତଦାତା ସମୁଦାୟ ପାଇଁ ନିଜକୁ ଆଦର୍ଶ ସର୍ବୋତ୍ତମ ଭାବରେ ଉପସ୍ଥାପନ କରନ୍ତି ବୋଲି ସେ କହିଛନ୍ତି। ନିର୍ବାଚନ ସମୟରେ କୌଣସି ରାଜନୈତିକ ପ୍ରଚାରରୁ ଦୂରେଇ ରହି ଶୃଙ୍ଖଳା ବଜାୟ ରଖିବାକୁ ସେ ଦଳ ଏବଂ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଉଭୟ ଦଳ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ଇରାନ୍ର ଦିବଂଗତ ରାଷ୍ଟ୍ରପତି ସୟଦ ଇବ୍ରାହିମ୍ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଏଚ୍ ହମିର୍ ଅବଦୁଲ୍ଲାହିଆନ୍ଙ୍କ ପରଲୋକ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଇରାନ୍ର ତେହେରାନ୍ଠାରେ ପହଞ୍ଚିଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ଧନକଡ଼ଙ୍କୁ ତେହେରାନ୍ଠାରେ ଇରାନ୍ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷ, ମନ୍ତ୍ରୀ ତଥା ସ୍ୱତନ୍ତ୍ର ପ୍ରତିନିଧିମଣ୍ଡଳୀମାନେ ସ୍ୱାଗତ କରିଥିଲେ। ଦିବଂଗତ ରାଷ୍ଟ୍ରପତି ତଥା ବୈଦେଶିକ ମନ୍ତ୍ରୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଉପରାଷ୍ଟ୍ରପତି ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଇରାନ୍ ସରକାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଭାରତ ଗତକାଲି ଏହି ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଶୋକ ପାଳନ କରିଥିଲା। ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର ନୂଆଦିଲ୍ଲୀସ୍ଥିତ ଇରାନ୍ ଦୂତାବାସକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସୂଚନାଯୋଗ୍ୟ, ଗତ 19 ତାରିଖରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଇରାନ୍ର ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କ ପରଲୋକ ଘଟିଥିଲା। ଦେଶରେ ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାରେ ଯୋଗାଯୋଗ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଙ୍ଗଦାତା ଏବଂ ଗ୍ରହଣକାରୀଙ୍କୁ ସେମାନଙ୍କ ଦସ୍ତାବିଜ୍ରେ ଯଦି କୌଣସି ତ୍ରୁଟି ଥିବ ସେମାନଙ୍କୁ ସଠିକ୍ ଭାବେ ହ୍ୱାଟ୍ସଆପ୍ କିମ୍ବା ଇମେଲ୍ ମାଧ୍ୟମରେ ସୂଚନା ଦେବା ପାଇଁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଅଙ୍ଗ ପ୍ରତ୍ୟାରୋପଣ ବିଜ୍ଞପ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ଏହାକୁ ସଠିକ୍ ରୂପେ ଯୋଗାଯୋଗ ସୁନିଶ୍ଚିତ କରିବାକୁ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ଅଙ୍ଗଦାନ ଭଳି ଏକ ସମ୍ଭେଦନଶୀଳ ପ୍ରସଙ୍ଗରେ ସଠିକ୍ ସୂଚନା ପ୍ରଦାନ ଉପରେ ଜଷ୍ଟିସ୍ ପ୍ରତିଭା ଏମ୍ ସିଂ ଗୁରୁତ୍ୱାରୋପ କରିଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜିର ଆଇପିଏଲ୍ କ୍ରିକେଟ୍ର ଏଲିମିନେଟର ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଛି। ଏହି ମ୍ୟାଚ୍ର ବିଜେତା ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ରବିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 904 ଜଣ ପ୍ରାର୍ଥୀ ଲଢ଼ିବେ ନିର୍ବାଚନ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀରେ ନିର୍ବାଚନ ପ୍ରଚାର କରିଛନ୍ତି। ଇରାନ୍ର ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ତେହେରାନ୍ରେ ପହଞ୍ଚିଲେ। ଦେଶରେ ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାରେ ଯୋଗାଯୋଗ ଏବଂ ଦକ୍ଷତା ବୃଦ୍ଧି କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଏଲିମିନେଟର ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା, ଟସ୍ ଜିତି ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।